आयते श्रीमद्भागवतम दशम स्कंद एकादश अध्याय 43 श्लोक पर किछ कथा कहिबा। भगवान लीला सरी कौमार लीला बाल्य लीला पंच वर्ष पर्यंत यह भगवान कौमार लीला अनुष्ठित होता वृंदावन में। वृंदावन जिते लीला भगवान को तब तीन भाग विभक्त कर गोटे हूँ कौमार लीला पौगंड लीला आ गोटे हूँ कैशोर लीला। तेणु यह भाव में भगवान पाखापाखि 10 वर्ष 7 मास केतेदिन एमती पाखापाखि 11 वर्ष एकादश समास्तोत्र गुढ़ार्थी श्रवण बसे सुखदेव गोस्वामी कहते कथा 11 वर्ष पाखापाखि भगवान ये वृंदावन सब लीला करते। तेणु वर्तमान प्रथम भगवान का लीला चलता गोकूल से विभिन्न असुर मान जो उत्पाद कले भाव भगवान 6 दिन रही पुतना असुरी बद करा भगवान उद्धार कले तापर भगवान तीन मास रही शकटासुर को उद्धार करते भगवान जो 1 वर्ष रही तृणावृत को उद्धार करते यही पाखापाखि 3 वर्ष 3.5 वर्ष पर्यंत भगवान गोकूल लीला चलता। तापर ब्रजवासी मैंने विशेष भाव रूपानंद आने लोक मैंने आलोचना करते चिंता कले गोकूल बहुत उत्पाद होती निरापद स्थान को जीवा तेणु भगवान तांकर परिवार सहित यही वृंदावन को आसी पहुँचे भगवान बर्तमान वृंदावन लीला चलो गोवर्धन जो अच्छा राधाकुंड साम को नेतादी ये लीला सब बर्तमान चलो भगवान कुमार वर्ष लीला। तेणु भगवान प्रथम थर पर बत्सा चारण करोसंदी छोट पिला अच्छा तेणु गाधी को सी चारण चली पारे ना तेणु बत्सा मान को चलाउंट भगवान कृष्ण बलराम सांग बालक मान सहित बत्सा चारण करसा चरण कर समय गोटे असुर आँचीगला बत्सा असुर बत्सा रूप से बाछी रूप से आसी पहुँचीगला बत्सा असुर आम कही गत कही ये हूँ पूर्वजन्म कथा वर्णना कर पूर्वजन्मे से किए मरुअसुर मरु मरुर पुत्र मरुअसुर पुत्र हूँ प्रमीण से वशिष्ठ ऋषि जाता नदीनी गाभी मिथ्या करने ब्राह्मण बेस जाता तेणु वशिष्ठ ऋषि अभिशाप देते तेणु से वत्सासुर परिणत होती वर्तमान से वत्सासुर वर्तमान उद्धार पाइब भगवान जदिओ असुर मान हत्या करती किंतु तांकु सद्गति प्रदान करती। तेणु भगवान गोटे नाम होती हतारी गतिदायक भगवान हो मंगलमय सब अवस्था से मंगलमय अमंगल किसी आसपर ना नहीं कल्याण कश्य दुर्गति ताद गच्छति भगवद गीतार अर्जुन जो भगवान पचार षष्ठ अध्याय प्रभु अजति श्रद्धा पेता जो मैंने यही भक्ति मार्ग रे बा योग मार्ग रे युक्त होती अजति किंतु सी तर विच्छिन्न हो गले योगाचरित मानस जोगरूर विच्युत हो गला तेणु कां गति कृष्ण गच्छति ताले तांकर गति कौन हम षष्ठ अध्याय भगवान को ये प्रश्न पचार अर्जुन समस्त भक्त मानक साधारणत ये प्रश्न थाए सन्देह थाए आम जीवन में कौन आम सिद्धि प्राप्त हो पार किंतु भगवान कहले हे अर्जुन नैवान पुत्र नही कल्याण कश्चित दुर्गति ताद गच्छति ये जो भगवान सहित आम युक्त होचे ये हूँ प्रकृत कल्याणकर मार्ग ଏ ଭୌତିକ ଜଗତରେ ଆଠାରୁ ଅନ୍ୟ କୌଣସି କଲ୍ୟାଣକର ମାର୍ଗ ନାହିଁ। ତେଣୁ ନ ହିଁ କଲ୍ୟାଣ ଦୁଃଖ ସେ ଦୁର୍ଗତି ତାହାତ ଗଚ୍ଛତି। ଏ ପୁତ୍ର ଏ ତାହାତ ଯେଉଁମାନେ ଏ କଲ୍ୟାଣକର ମାର୍ଗରେ ରହିଛନ୍ତି ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ। ପାର୍ଥ ନୈବାନ ମୂତ୍ର ବିନାଶ ସ୍ତସ୍ୟ ବିଦ୍ୟତେ। ଏ ଜନ୍ମରେ ବା ପର ଜନ୍ମରେ ତାଙ୍କର କେବେ ହେଲେ ବିନାଶ ହେବ ନାହିଁ। ବହୁତ କଥା ରହିଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇଛନ୍ତି ସେମାନେ କଲ୍ୟାଣକର ମାର୍ଗରେ ଅଛନ୍ତି। ତେଣୁ ଏଥିରେ କ'ଣ କେବେ ହେଲେ କୌଣସି ଅକଲ୍ୟାଣ ହେବ ନାହିଁ, ଅମଙ୍ଗଳ ହେବ ନାହିଁ। ଭଗବାନ ହେଉଛନ୍ତି ମଙ୍ଗଳମୟ, ସବୁ ଅବସ୍ଥାରେ ସେ ମଙ୍ଗଳମୟ। ସାଧୁମାନଙ୍କୁ ରକ୍ଷା କରିବାରେ ସେ ମଙ୍ଗଳ ପ୍ରଦାନ କରନ୍ତି, ଅସାଧୁ ଅସାଧୁମାନଙ୍କୁ ଦୈତ୍ୟମାନଙ୍କୁ ବା ଅସୁରମାନଙ୍କୁ ବିନାଶ କରିବାରେ ମଧ୍ୟ ତାଙ୍କ ପ୍ରତି ମଙ୍ଗଳ ବିଧାନ କରନ୍ତି ଭଗବାନ। ଏ କଥା ଆମର ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ନାଗକନ୍ୟାମାନେ ସେ କଥାଟି କହିଛନ୍ତି। ଭଗବାନ କାଳିଆ ଦଣ୍ଡନ କରୁଥିଲେ ସେହି ସମୟରେ ନାଗପୁତ୍ରୀମାନେ ଏ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଏ କଥା ରହିଛି। ତେଣୁ ସେ କହୁଛନ୍ତି, ପ୍ରଭୁ ନ୍ୟାୟ ହୋଇ ଦଣ୍ଡ କୃତକୀଳ ବିଶେଷମୀ। ପ୍ରଭୁ ଆପଣ ଯେଉଁ ଆମର ସ୍ୱାମୀଙ୍କୁ ଦଣ୍ଡ ପ୍ରଦାନ କରୁଛନ୍ତି, ଏ ପ୍ରକୃତ ନ୍ୟାୟ ଆପଣ କରୁଛନ୍ତି, ପ୍ରକୃତ ନ୍ୟାୟ। ଅନ୍ୟ ଭଗବାନ କେବେ ଅନ୍ୟାୟ କରିପାରନ୍ତି ନାହିଁ, ନ୍ୟାୟ ମୂର୍ତ୍ତି ଶ୍ରୀ ଭଗବାନ। ନ୍ୟାୟ ହିଁ ଦଣ୍ଡ, ଆପଣ ଦଣ୍ଡ ପ୍ରଦାନ କଲେ ମଧ୍ୟ ନ୍ୟାୟ ପ୍ରଦାନ ନ୍ୟାୟ କରୁଛନ୍ତି। କୃତକୀଳ ବିଶେଷମୀ, କାରଣ ତାହାର ଯେଉଁ ପାପ କରିଛି ତାହାର ପାପ ପାଇଁ ଯେଉଁ ପ୍ରାୟଶ୍ଚିତ ଦରକାର, ଯେଉଁ ଦଣ୍ଡ ଦରକାର, ଆପଣ ସେଟା ପ୍ରଦାନ କରୁଛନ୍ତି। ପ୍ରଭୁ ଆପଣ ତବାବତାର ଫଳ ନିଗ୍ରହାୟ, ଭଗବାନ ଯେଉଁ ଅବତାର ନେଉଛନ୍ତି ପରିତ୍ରାଣ ସାଧୁମାନ, ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ତାଙ୍କୁ ରକ୍ଷା କରନ୍ତି, ଏବଂ ଯେଉଁମାନେ ଅସାଧୁ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ନିଗ୍ରହାୟ, ତାଙ୍କୁ ଯଦିଓ ବିନାଶ କରନ୍ତି କିନ୍ତୁ ତାଙ୍କ ପ୍ରତି ମଙ୍ଗଳ ବିଧାନ କରନ୍ତି, ଫଳ ନିଗ୍ରହାୟ। ତେଣୁ ଯଦି ଭଗବାନ କହିବେ ନାଗପତ୍ନୀମାନଙ୍କୁ, ମୁଁ ଯେଉଁ ଖଳ ନିଗ୍ରହ କରୁଛି, ତୁମର ସ୍ୱାମୀଙ୍କୁ ଦଣ୍ଡ ପ୍ରଦାନ କରୁଛି, ଆ ଦ୍ୱାରା କ'ଣ ମୁଁ ଠିକ୍ କରିଛି କି? ତେଣୁ ନାଗପତ୍ନୀମାନେ କହୁଛନ୍ତି, ରିପୋ ସୂତାନାମ ଅପି ତୁଲ୍ୟ ଦୃଷ୍ଟି। ପ୍ରଭୁ ଆପଣଙ୍କର ତୁଲ୍ୟ ଦୃଷ୍ଟି, ଆପଣଙ୍କର ସମାନ ଦୃଷ୍ଟି, ଆପଣଙ୍କର ଏଇ ଶତ୍ରୁ ନାହାନ୍ତି, କିନ୍ତୁ ଆପଣଙ୍କୁ ଯିଏ ଶତ୍ରୁ ବୋଲି ଭାବନ୍ତି ସେ ଶତ୍ରୁପତି, ଏବଂ ଆପଣଙ୍କ ନିଜ ପୁତ୍ରମାନ ପୁତ୍ରପତି ମଧ୍ୟ ଆପଣଙ୍କ ତୁଲ୍ୟ ଦୃଷ୍ଟି। ଏଇ ସୂତ୍ର ଭାଷାରେ ଆମର ଜଣେ କହୁଛନ୍ତି, ଆଚାର୍ଯ୍ୟ କହୁଛନ୍ତି, ଯେମିତି ରିପୋ କହିଲେ ଯେମିତି କିଏ ହିରଣ୍ୟକଶିପୁ, ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦକୁ ସେ ରକ୍ଷା କରିଛନ୍ତି, ଯଦିଓ ହିରଣ୍ୟକଶିପୁ ଭଗବାନ ଶତ୍ରୁ ବୋଲି ଭାବୁଥିଲା, ହରି ମୋର ଶତ୍ରୁ ବୋଲି ଭାବୁଥିଲା। ସେଇଭଳି ଭାବରେ ସୁତାନା ନିଜର ପୁତ୍ର ହେଉଛି କିଏ, ସୁତସ୍ୟ ନରକାସୁରସ୍ୟ। ନରକାସୁର ଭଗବାନ ଯେତେବେଳେ ବରହା ମୂର୍ତ୍ତିରେ ବରହା ରୂପ ଧାରଣ କରିଥିଲେ, ପୃଥିବୀକୁ ଉତ୍ତୋଳନ କରୁଥିଲେ ଶୁକର ରୂପରେ, ସେହି ରୂପରେ ସେ ଯେତେବେଳେ ଉଦ୍ଧାର କରୁଥିଲେ ସେହି ସମୟରେ ପୃଥିବୀଙ୍କର ତାଙ୍କର ସଙ୍ଗ ଫଳରେ ଗୋଟେ ପୁତ୍ର ସେ ପ୍ରାପ୍ତ ହୋଇଥିଲେ ପୃଥିବୀ ଦେବୀ, ସିଏ ହେଉଛନ୍ତି ନରକାସୁର ବା ଭୌମାସୁର। କ'ଣ ଶବ୍ଦ ଚାଲିଛି ଭିତରେ? ତେଣୁ ଭୌମାସୁର ବା ନରକାସୁର, ନରକାସୁର 16,100 ରାଣୀଙ୍କୁ ପୃଥିବୀର ବିଭିନ୍ନ ସ୍ଥାନରୁ ଯେଉଁ ସୁନ୍ଦର ସୁନ୍ଦର କନ୍ୟାମାନଙ୍କୁ ଆଣିକି ରଖିଥିଲା, ଅପହରଣ କରି ଆଣିଥିଲା ଭଗବାନଙ୍କ ବ୍ୟବସ୍ଥାରେ, ସେ ଭାବୁଛି ମୁଁ ଉପଭୋଗ କରିବି। 16,000 ଗୋଟିଏ କନ୍ୟା ନୁହଁ, 2 କନ୍ୟା ନୁହଁ, 100 ନୁହଁ, 200 ନୁହଁ, ଏକାଥରେ 1,000 ନୁହଁ, 2,000 ନୁହଁ, 16,100 କନ୍ୟା ଆଣିକି ରଖିଛି, ଏକାଥରେ ଉପଭୋଗ କରିବ ବୋଲି ଭାବୁଛି, କିନ୍ତୁ ପ୍ରକୃତରେ ଉପଭୋଗ କରିବ ସେମିତି ଭଗବାନ। ତେଣୁ ଯାହା ତ 16,100 କନ୍ୟାଙ୍କୁ ଅପହରଣ କରି ଆଣି ରଖିଥିଲା ପୁଣି ବରୁଣଙ୍କର ଛତ୍ରକୁ ଅପହରଣ କଲା, ଦେବତାମାନଙ୍କର ଯେଉଁ ମା ଅଦିତିଙ୍କର କର୍ଣ୍ଣର କୁଣ୍ଡଳକୁ ଅପହରଣ କଲା, ଦେବତାମାନେ ଯେଉଁ ତାଙ୍କର ଖେଳନ୍ତି, ଯେଉଁ ଖେଳ ପଡ଼ିଆ ରହିଛି ପ୍ଲେ ଗ୍ରାଉଣ୍ଡ, ତାଙ୍କର ଖେଳ ପଡ଼ିଆଟି ହେଉଛି ମଣିପର୍ବତ, ମଣିପର୍ବତରେ ଦେବତାମାନେ ଖେଳନ୍ତି। ସେଇଟାକୁ ମଧ୍ୟ ଅପହରଣ କରିକି ଆଣିଥିଲା। ତେଣୁ ଇନ୍ଦ୍ରଦେବ ଆସି ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆମକୁ ରକ୍ଷା କରନ୍ତୁ, ଆମକୁ ଏସବୁ ବୋମାସୁର ସବୁ ନେଇଯାଇଛି ଆମଠାରୁ, ଆମର ସମ୍ପତ୍ତି ସବୁ। ତେଣୁ ଭଗବାନ ତାଙ୍କର ପତ୍ନୀ ସତ୍ୟଭାମାଙ୍କୁ, ସତ୍ୟଭାମା ହେଉଛନ୍ତି ଭୂମିଦେବୀଙ୍କର ଅଂଶ, ତେଣୁ ସତ୍ୟଭାମାଙ୍କୁ ନେଇକରି ଗଲେ ଏବଂ ସେ ଭୌମାସୁରକୁ ବଧ କରିଛନ୍ତି। ଦଶମ ସ୍କନ୍ଧ 69 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କର ମା ତାଙ୍କୁ ଭଗବାନଙ୍କୁ ସ୍ତୁତି କରିଛନ୍ତି, ବହୁତ ସ୍ତୁତି ସବୁ ରହିଛି। ତେଣୁ ଭଗବାନ ତାଙ୍କର ପୁତ୍ର ସହଦେବ, ସେ ସହଦେବ ନା କିଏ ସହଦେବ ନା, ତାଙ୍କୁ ରାଜା କରାଇ ସେ ତାଙ୍କର ଯେଉଁ 16,100 କନ୍ୟାକୁ ଆଣିଥିଲେ ଅପହରଣ କରି, ସେ 16,100 କନ୍ୟା ଭଗବାନଙ୍କୁ ସ୍ୱାମୀ ରୂପରେ ବରଣ କରିବା ପାଇଁ ଚାହିଁଲେ। କାରଣ ତାଙ୍କୁ ଆଉ କେହି ସ୍ୱାମୀ ଗ୍ରହଣ କରିପାରିବେ ନାହିଁ, ସ୍ୱାମୀ ତାଙ୍କୁ ଆଉ ପତ୍ନୀ ରୂପରେ ଗ୍ରହଣ କରିପାରିବେ ନାହିଁ। ତେଣୁ ଭଗବାନ ଯେତେବେଳେ ପ୍ରାର୍ଥନା କଲେ, ଭଗବାନ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କଲେ। 16,100 ପତ୍ନୀ ଭଗବାନଙ୍କର ହେଲା ଏକ ସମୟରେ, ତା ପୂର୍ବରୁ 8 ପତ୍ନୀ ଥିଲେ। ତେଣୁ ଭଗବାନ ସେ 16,100 କନ୍ୟାଙ୍କୁ ଦ୍ୱାରକାକୁ ପଠାଇ ଗଲେ, ସେଇ ଯେଉଁ ସବୁ ଚୋରି କରିକି ଆଣିଥିଲା ନରକାସୁର, ନରକାସୁରକୁ ବଧ କଲେ, ତାଙ୍କର ପୁତ୍ରକୁ ବଧ କଲେ ଭଗବାନ। ତୁଲ୍ୟ ଦୃଷ୍ଟି ଏଥିପାଇଁ କୁହାଯାଉଛି, ତ କ'ଣ ରିପୋ ସୁତାନାମ ଅତି ତୁଲ୍ୟ ଦୃଷ୍ଟି, ଶତ୍ରୁ ହଉ ବା ମିତ୍ର ହଉ ଭଗବାନଙ୍କର ତୁଲ୍ୟ ଦୃଷ୍ଟି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ 6 ଅଧ୍ୟାୟରେ, ଉଦାସୀନ ଅରବନ୍ଧୁ କ'ଣ ସେଇଟା, ନା ନା 6 ଅଧ୍ୟାୟରେ ଯେଉଁ ରହିଛି, ଯେଉଁମାନେ ଶତ୍ରୁ ମିତ୍ର ସମସ୍ତଙ୍କୁ ତୁଲ୍ୟ ଦୃଷ୍ଟି କରିବେ, ସେ ଶ୍ଳୋକଟି ଅବଶ୍ୟ ସବୁ ସେ ଏକା ଇଏ ଏକା ପର୍ଯ୍ୟାୟ ଭାଷ, କିନ୍ତୁ ବିଶେଷ ଭାବରେ ଏଇ ଯେଉଁ ଶ୍ଳୋକଟି ମୁଁ କହୁଥିଲି, ସେ ଶ୍ଳୋକଟି ହେଉଛି ସୁହୃ ମିତ୍ର ଅରି ଉଦାସୀନ ମଧ୍ୟସ୍ଥ ଦୋଷ ବଂଶୁ ସାଧୁସୁ ଅପି ପାପେଶୁ ସମବୁଦ୍ଧି ବିଶିଷ୍ୟତେ। ନିଜର ସୁହୃଦ ହୁଅନ୍ତୁ, ମିତ୍ର ହୁଅନ୍ତୁ, ଅରି ହୁଅନ୍ତୁ, ଅରି କହିଲେ ଶତ୍ରୁ, ଏବଂ ଯେଉଁମାନେ ଉଦାସୀନ ରହିଛନ୍ତି ଏବଂ ଯେଉଁମାନେ ଦ୍ୱେଷ କରୁଛନ୍ତି ଏବଂ ବନ୍ଧୁ, ସମସ୍ତଙ୍କ ପ୍ରତି ଭଗବାନ ହୁଅନ୍ତୁ ସାଧୁସୁ ଅପି ପାପେଶୁ, ସାଧୁ ବ୍ୟକ୍ତି ହୁଅନ୍ତୁ ବା ପାପୀ ବ୍ୟକ୍ତି ଅସାଧୁ ବ୍ୟକ୍ତି ହୁଅନ୍ତୁ, ସମ ବିଶିଷ୍ୟତେ, ସମସ୍ତଙ୍କୁ ସେ ସମାନ, ତାଙ୍କ କଥା କହୁନାହାନ୍ତି। ଯେଉଁମାନେ ଏଇ ସ୍ତରକୁ ଆସିବେ ସେମାନେ ପ୍ରକୃତରେ ଯୋଗ ଯୋଗାରୂଢ଼ ବୋଲି କୁହାଯିବ, ଯୋଗାରୂଢ଼ ସ୍ତଦୋଚ୍ଚତେ, ସେମାନେ ହେଉଛନ୍ତି ପ୍ରକୃତ ଯୋଗରେ ଆରୂଢ଼ ହୋଇଛନ୍ତି। ଭଗବାନ ଭଳି ସବୁ ଗୁଣ ସେମାନେ ପ୍ରାପ୍ତ ହେବେ ନା, ଭଗବାନଙ୍କର ଯେଉଁ ଗୁଣ ଅଛି ଭକ୍ତଙ୍କର ମଧ୍ୟ ସେଇ ଗୁଣ ଆସିବ, ଯଶସ୍ତି ଭକ୍ତି ଭଗବତୀ ଅକିଞ୍ଚନା ସର୍ବେଇ ଗୁଣେଇ ତତ୍ର ସମାସେତେ ସୁରା। ଭଗବାନଙ୍କର ଯାହା ଗୁଣ ଅଛି, ଜଣେ ଭଗବାନ ଭକ୍ତ ହୋଇଗଲେ ସେସବୁ ଗୁଣ ପ୍ରାପ୍ତ ହୋଇଯିବେ। ତେଣୁ ଭଗବାନଙ୍କ ତୁଲ୍ୟ ଦୃଷ୍ଟି, ତେଣୁ ସେ ଇନ୍ଦ୍ର ଯାଇ ସ୍ୱର୍ଗକୁ ଯାଇ ଇନ୍ଦ୍ରଙ୍କୁ ତାଙ୍କର ମଣି ପର୍ବତକୁ ପ୍ରଦାନ କଲେ, ତାଙ୍କର ମାଆଙ୍କୁ ଯେଉଁ ରହିଛି କନ୍ନଡ଼ କୁଣ୍ଡରୁ ପ୍ରଦାନ କଲେ, ବରୁଣଙ୍କୁ ତାଙ୍କର ଛତ୍ର ପ୍ରଦାନ କଲେ। କିନ୍ତୁ ଯେତେବେଳେ ଫେରୁଛନ୍ତି ଭଗବାନ, 10:69 ବର୍ଣ୍ଣନା କରାଯାଇଛି, ଯେତେବେଳେ ଫେରୁଛନ୍ତି ଭଗବାନ ସେହି ସମୟରେ ସତ୍ୟଭାମା ସ୍ୱର୍ଗର ପାରିଜାତ ପୁଷ୍ପ ଦେଖି ତାଙ୍କ ପ୍ରତି ଲୋଭ ହେଲା, ପାରିଜାତ ପୁଷ୍ପ ଦେଖି, ତେଣୁ ସେ ଭଗବାନ କହିଲେ ପ୍ରଭୁ ଆମେ ଗୋଟେ ପାରିଜାତ ପୁଷ୍ପ ବୃକ୍ଷଟେ ନିଅନ୍ତେ। ଭଗବାନ କହିଲେ ଠିକ୍ ଅଛି, କହି ତାଙ୍କର ଧନୁରେ ନେଇଗଲେ ଗୋଟେ ପାରିଜାତ ପୁଷ୍ପ। କିନ୍ତୁ ଇନ୍ଦ୍ରଙ୍କର ପତ୍ନୀ ସତୀଦେବୀ ସିଏ କହିଲେ ଏ ପାରିଜାତ ବୃକ୍ଷ ହେଉଛି ସ୍ୱର୍ଗର, ଆଉ ସିଏ ନେବେ ମତ୍ୟକୁ କହିବାରୁ ଇନ୍ଦ୍ର ସାଙ୍ଗେ ସାଙ୍ଗେ ସବୁ ଭୁଲିଗଲେ, ଭଗବାନ ସହିତ ଯୁଦ୍ଧ କରିବା ପାଇଁ ବଜ୍ର ନିକ୍ଷେପ କରିଦେଲେ, ବଜ୍ର ନିକ୍ଷେପ କରିଦେଲେ। ତେଣୁ ଗରୁଡ଼ଜୀ କ'ଣ କଲେ, ଗରୁଡ଼ ପୃଷ୍ଠରେ ଆରମ୍ଭ କରି ଯାଇଥିଲେ, ଗରୁଡ଼ଜୀ ତାଙ୍କର ଗୋଟିଏ ପକ୍ଷକୁ ଛିଣ୍ଡେଇକରି ଫିଙ୍ଗିଦେଲେ ସେ ବଜ୍ରକୁ, ସେ ବଜ୍ର ସହିତ ସେ ପକ୍ଷର ଯୁଦ୍ଧ ହେଉଛି, ଭଗବାନ ସେ ପହଞ୍ଚିଗଲେ ଦରକାରେ। ତେଣୁ ଆମର କହିବାର ସେ ଭଗବାନ ଏଠି ନାଗପତିମାନେ କହୁଛନ୍ତି ଯେ ରିପୋ ସୁତାନାମ ଅପି ତୁଲ୍ୟ ଦୃଷ୍ଟି, ଭଗବାନଙ୍କର ସବୁ ସମାନ। ଏଇ ପ୍ରଶ୍ନଟି ପଚାରିବେ କିଏ, ପରୀକ୍ଷିତ ମହାରାଜ 6 ସ୍କନ୍ଧରେ ଯେଉଁ ଭଗବାନ ଦେବତାମାନଙ୍କ ସହିତ ମିଶି ତାଙ୍କୁ ସାହାଯ୍ୟ କରି ଅସୁରମାନଙ୍କ ବିରୁଦ୍ଧରେ ତାଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିବେ, ସେଥିପାଇଁ 7 ସ୍କନ୍ଧର 1 ଅଧ୍ୟାୟରେ ଏହି ଶ୍ଳୋକଟି କରିଛନ୍ତି ପରୀକ୍ଷିତ ମହାରାଜ। ଭଗବାନର ସମସ୍ତଙ୍କ ସମାନ ସମ ପ୍ରିୟ ସୁହୃତ ବ୍ରହ୍ମନ୍, ଭଗବାନ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କର ସେ ପ୍ରିୟ ଏବଂ ସମସ୍ତଙ୍କର ମଧ୍ୟ ସୁହୃତ। କିନ୍ତୁ ଇନ୍ଦ୍ର ସାହାଯ୍ୟ କଥା ଦୈତ୍ୟାନ ଅବଧି ବିଷମ ଯଥା, କିନ୍ତୁ ଇନ୍ଦ୍ରଙ୍କ ସହିତ ମିଶି ଅସୁରମାନଙ୍କୁ ହତ୍ୟା କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା କଲେ, ବିଷମ ଭଳି କାର୍ଯ୍ୟ କଲେ। ଏହି ପ୍ରଶ୍ନର ଆରମ୍ଭ ହେଇଛି ସପ୍ତମ ସ୍କନ୍ଧରେ। ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ, ଜୟ ଶ୍ରୀ ସୀତାରାମ, ସୁଖଦେବ ଗୋସ୍ୱାମୀ ପୁରା ସପ୍ତମ ସ୍କନ୍ଧ କଥା କହିଛନ୍ତି। ସପ୍ତମ ସ୍କନ୍ଧରେ ଭଗବାନ ନୃସିଂହଦେବଙ୍କ କଥା କହିଛନ୍ତି ନୃସିଂହଦେବ। ତେଣୁ ଯାହା ହଉ, ଭଗବାନ ଯେଉଁ ଅସୁରମାନଙ୍କୁ, ଅସୁରମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଭଗବାନ ତାଙ୍କୁ ବିନାଶ କରନ୍ତି ଏବଂ ବିନାଶ କରି ମଧ୍ୟ ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ଏ ଭଗବାନଙ୍କର କୃପା, ଭଗବାନଙ୍କ ଦୟାଳୁତା। କଙ୍ଗ୍ୱା ଦୟାଳୁ ଶରଣଂ ବ୍ରଜେମ, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ 23 ଶ୍ଳୋକରେ ଏକଥା ଉଦ୍ଧବ କହୁଛନ୍ତି ବିଦ୍ରୁଙ୍କୁ। ଯଦିଓ ଭଗବାନ 6 ଦିନ ରହିଥିଲେ, ବକି ତାର ସ୍ତନରେ ବା କୁତନା ତାର ସ୍ତନରେ ତରକାଳ କାଳପଟ ବିଷ ବଳିକି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, କିନ୍ତୁ ଲେଭେ ଗତିଂ ଧାତୃଚିତାଙ୍କ ଦୌନ୍ୟ, ଧାତୃଚିତା ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ତାଙ୍କର 2 ଜଣ ଧାତ୍ରୀ ଅଛନ୍ତି ବୋଲି ସିଦ୍ଧର୍ସ୍ୱାମୀ କହନ୍ତି, ଅମ୍ବିକା ଏବଂ କିଳିମ୍ବା, ସେଇ 2 ଜଣ ଧାତ୍ରୀଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ସେହି ସ୍ଥାନ ପ୍ରଦାନ କଲେ ବକି ବା ପୁତନାକୁ ପ୍ରଦାନ କଲେ। ତେଣୁ କମ୍ ବା ଦୟାଳୁ ଶରଣ ବ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଶରଣ ବ୍ରଜେମ ଏହି ଶ୍ଳୋକଟି ଶୁଣି ସୁଖଦୁର୍ଘୋଷଣା ଆସି ଏ ଭାଗବତ ଅଧ୍ୟୟନ କରିଥିଲେ, ବ୍ରହ୍ମଚିନ୍ତନ କରୁଥିଲେ ତା ପୂର୍ବରୁ। ତେଣୁ ଏହି ଭଗବାନଙ୍କର ଏହିଭଳି ଭାବରେ ସବୁ ଗୁଣ ରହିଛି, ଇତମ ଭୂତ ଗୁଣ ହରି, ଭଗବାନଙ୍କର ଏହିଭଳି ଭାବରେ ଗୁଣ ସବୁ ରହିଛି, ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି। ତେଣୁ ସେଠି ନାଗକନ୍ୟାମାନେ କହୁଛନ୍ତି ଯେ, ନାଗପତ୍ନୀମାନେ କହୁଛନ୍ତି, ରୀପ ସୂତନାମ ଅପିତୁଲ୍ୟ ଦୃଷ୍ଟି ଧସେ ଦମମ ଫଳମ ଏବାମ ସଂସନ, ଭଗବାନ ଯେଉଁ ଦଣ୍ଡ ପ୍ରଦାନ କରନ୍ତି ତାଦ୍ୱାରା ତାଙ୍କ ପ୍ରତି କୃପା କରନ୍ତି, ଏ ଭଗବାନଙ୍କ କୃପା। ତେଣୁ ଆଜି ଯେଉଁ ହତ୍ୟା କରିବା ପାଇଁ ଯାଉଛନ୍ତି, ଗୃହୀତ୍ୱା ପରପାଦାଭ୍ୟାମ ବର୍ଷାସୁର, ଭଗବାନ ତା ପୂର୍ବ ଶ୍ଳୋକ ଯେଉଁ ବର୍ଣ୍ଣନା ଆମେ ଗତକାଲି କହୁଥିଲେ, ଭଗବାନ ମୁଗ୍ଧ ହେବ, ଯେମିତି କିଛି ଜାଣିନାହାନ୍ତି, ଛୋଟ ପିଲା ଭଳି, ଛୋଟ ପିଲା ଆପଣଙ୍କର ଝିଅ 2 ଜଣ ଆସିଛନ୍ତି, ଜାଣ ପିଲା ନା କ'ଣ ଆପଣଙ୍କର ଝିଅ ଜାଣ ନା କ'ଣ ଛୋଟ ବଡ଼ ଏକା ଭଳି ରହିଛନ୍ତି। ଯାହା ହଉ, ଭଗବାନ ସେଇଭଳିଆ ଛୋଟ ପିଲା ଭଳି ମୁଗ୍ଧ ହେବ, ଛୋଟ ପିଲା ଭଳି ସେ ଯାଇ ବର୍ଷାଶ୍ରମ ପାଖରେ ପହଞ୍ଚି ଯାଇଛନ୍ତି, ଆଉ ପୂର୍ବ ଶ୍ଳୋକ ବର୍ଣ୍ଣନା କରାଯାଇଥିଲା। ତେଣୁ ବର୍ତ୍ତମାନ କହୁଛନ୍ତି ଯେ, ଗୃହୀତ୍ୱା ପର ପାଦାଭ୍ୟାମ, ଆମେ ଚିନ୍ତା କରୁଛେ କ'ଣ ନା, ଏତେ ବଡ଼ ବିରାଟ ବିରାଟ କାଇ କୁହାହେଇଛି ନା, ସ କପିଥେଇ ମହାକାୟ, ବିରାଟ ଶରୀର ସେ ଧାରଣ କଲା, ବିରାଟ ଶରୀର ତାର ରହିଛି, ଛୋଟ ବର୍ଷା ରୂପରେ ଆସିଥିଲା, କିନ୍ତୁ ଯେତେବେଳେ ମୃତ୍ୟୁ ବେଳେ ତାର ଅସଲ ଅରିଜିନାଲ ରୂପ ଆସିଗଲା, ବିରାଟ ଶରୀର। ତେଣୁ ଯାହା ହଉ, ଭଗବାନଙ୍କୁ ଧାରଣ କରିବା, ଆମେ ଚିନ୍ତା କରି 2 ହାତରେ ଧାରଣ କରୁଛୁ, ନା ନା, ଭଗବାନ ଗୋଟିଏ ହାତରେ ସବୁ କାର୍ଯ୍ୟ କରନ୍ତି, ବାମ ହାତ ଡାଣ ହାତ ଲଗାନ୍ତି ନାହିଁ ଭଗବାନ, ବାମ ହାତର କାଳିଆ ଆଙ୍ଗୁଠିରେ ମଧ୍ୟ ଗୋବର୍ଦ୍ଧନ ଧାରଣ କଲେ ନାହିଁ, କାଳିଆ ଆଙ୍ଗୁଠିରେ ଥିବା ନଖ ଉପରେ ଗୋବର୍ଦ୍ଧନ ଧାରୟ, ନଖ ଉପରେ ଗୋବର୍ଦ୍ଧନ ଧାରଣ କରିଛନ୍ତି ଭଗବାନ। ଏ ଭଗବାନଙ୍କ ଶକ୍ତି ବୀର୍ଯ୍ୟ, ଯେ ଶକ୍ତି ଭଗବାନଙ୍କର ରହିଛି। ତେଣୁ ଭଗବାନ ଗୃହୀତ୍ୱା ପର ପାଦାଭ୍ୟାମ, ଛୋଟ ପିଲାଭଳି ଯେମିତି ଆମ ପିଲାମାନେ ଖେଳୁଛନ୍ତି, ସେମିତି ପିଲାମାନେ ଭଳି ଛୋଟ ପିଲାଭଳି ଯାଇ ସେ ବର୍ଷାଶ୍ର ପଛପଟେ ପହଞ୍ଚିଗଲେ ଏବଂ ତାର 2 ପାଦକୁ ପର ପାଦାଭ୍ୟାମ ସ ଲାଙ୍ଗୁଳ ଅଚ୍ୟୁତ, ଲାଙ୍ଗୁଳ ସହିତ 2 ପାଦକୁ ଛାଡ଼ିଦେଲେ। ଭଗବାନଙ୍କୁ ଅଚ୍ୟୁତ ବୋଲି କୁହାଯାଉଛି, ଭଗବାନ ହେଉଛନ୍ତି ଅଚ୍ୟୁତ, ଯେକୌଣସି ପରିସ୍ଥିତିରେ ଭଗବାନଙ୍କର କେବେ ହେଲେ ଚ୍ୟୁତି ହୁଏ ନାହିଁ, ଭଗବାନଙ୍କୁ କେବେ ପତନ ହୁଏ ନାହିଁ, ସେଥିପାଇଁ ଭଗବାନଙ୍କର ଗୋଟିଏ ନାମ ହେଉଛି ଅଚ୍ୟୁତ। ଅଚ୍ୟୁତଂ କେଶବଂ ରାମ ନାରାୟଣଂ, ଅଚ୍ୟୁତଂ କେଶବଂ ନାରାୟଣଂ, କୃଷ୍ଣ ଦାମୋଦରଂ ବାସୁଦେବଂ ଗଜେ, କୃଷ୍ଣ ଦାମୋଦରଂ ବାସୁଦେବଂ ଗଜେ। ଭଗବାନଙ୍କ ଭକ୍ତ ଜାଣନ୍ତି ଭଗବାନ ହେଉଛନ୍ତି ଅଚ୍ୟୁତ, ସେଥିପାଇଁ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ, ସେନୟର ଉଭୟ ମଧ୍ୟ ରଥମ ସ୍ଥାପୟମେ ଅଚ୍ୟୁତ। ପ୍ରଭୁ ମୁଁ ଜାଣିଛି ଆପଣଙ୍କର ସ୍ଥିତି, ଆପଣ ଅଚ୍ୟୁତ, ଆପଣ ମୋର ସାରଥି ହେଲେ ମଧ୍ୟ ଆପଣ ହେଉଛନ୍ତି ଭଗବାନ, ମୁଁ ହେଉଛି ଆପଣଙ୍କର ଭକ୍ତ। ତେଣୁ ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି, ଅଚ୍ୟୁତ ବୋଲି ସମ୍ବୋଧନ କରିଛନ୍ତି ଅର୍ଜୁନ ଭଗବାନଙ୍କୁ। ତେଣୁ ଏଠି ଅଚ୍ୟୁତ ଶବ୍ଦ ବ୍ୟବହାର, ସୁଖଦେବ ଗୋସ୍ୱାମୀ ଅଚ୍ୟୁତ ଶବ୍ଦ ବ୍ୟବହାର କରୁଛନ୍ତି, କାହିଁକି ନା ସିଏ ହେଉଛନ୍ତି ଅଚ୍ୟୁତ। ବହୁତ ଭଗବତ ଗୀତା 15 ଅଧ୍ୟାୟରେ 16 ଶ୍ଳୋକରେ ଭଗବାନ କହିଛନ୍ତି ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଚ୍ୟୁତ ଆଉ ଗୋଟେ ହେଉଛନ୍ତି ଅଚ୍ୟୁତ। ଦ୍ୱାବିମୋ ପୁରୁଷ ଲୋକେ କ୍ଷେରଚ୍ଛା କ୍ଷେର ଏବଚ କ୍ଷେର ସର୍ବାଣୀ ଭୂତାଣି କୁଟସ୍ଥ ଅକ୍ଷର ଉଚ୍ଚତେ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଚ୍ୟୁତ ବା କ୍ଷର, ଗୋଟେ ହେଉଛନ୍ତି ଅଚ୍ୟୁତ ବା ଅକ୍ଷର। କ୍ଷେର ସର୍ବାଣୀ ଭୂତାଣି, ଯେତେ ଯିବା ଆମେ ଭୌତିକ ଜଗତ ଦେଖୁଛେ ସମସ୍ତେ କ୍ଷର, ବ୍ରହ୍ମାଙ୍କ ଠାରୁ ଆମକୁ ସମସ୍ତେ ସମସ୍ତଙ୍କର ପତନ ହେଇଯାଇଛି, କ୍ଷର ବା ଚ୍ୟୁତ ସେମାନେ ହେଇଯାଇଛି। କିନ୍ତୁ କୁଟସ୍ଥ ଅକ୍ଷର ଉଚ୍ଚତେ, କିନ୍ତୁ ଯେଉଁମାନେ ମୁକ୍ତ ଜୀବ ସେମାନେ ହେଉଛନ୍ତି ଅକ୍ଷର, ସେମାନେ ଅଚ୍ୟୁତ, ସେମାନଙ୍କର ଚ୍ୟୁତ ହୁଏ ନାହିଁ, ସେମାନେ ପତନ ହୁଏ ନାହିଁ ମୁକ୍ତ ଜୀବମାନେ। ତେଣୁ ସାଧୁକୁ ଆମେ ଏଇଭଳି ଭାବରେ ଜାଣିବା, ତାଙ୍କର ଜନ୍ମରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ସେମାନେ କେବେ ଭଗବାନ ବୁଲନ୍ତି ନାହିଁ, ସେମାନଙ୍କୁ କେବେ ପତନ ହୁଏ ନାହିଁ, ଚ୍ୟୁତି ହୁଏ, ତାଙ୍କ ଚ୍ୟୁତ ହୁଏ, ଚ୍ୟୁତି ହୁଏ ନାହିଁ। ତେଣୁ ଭାଗବତର 1ম-7 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଏକଥା କହିଛନ୍ତି ଯେ ପରୀକ୍ଷିତୋର୍ଦ୍ଧ୍ୱ ରାଜସେ ଜନ୍ମ କର୍ମ ବିଳାପନ ସଂସ୍ଥାଞ୍ଚ ପାଣ୍ଡୁପୁତ୍ରାଣାମ୍ ବକ୍ଷେ କୃଷ୍ଣ କଥୋଦୟ। ପରୀକ୍ଷିତ ସାଧୁ ବୋଲି ଆମେ କେମିତି ଜାଣିବା ନା ତାଙ୍କର ଜନ୍ମରୁ ଜାଣିବା, ଜନ୍ମ କର୍ମ ବିଳାପନ, ଜନ୍ମଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଯାହା ସବୁ କର୍ମ କରିଛନ୍ତି ସବୁକିଛି ଯଦି ଆମେ ଆଲୋଚନା କରିବା ତାହେଲେ ବକ୍ଷେ କୃଷ୍ଣ କଥୋଦୟ। ସାଧୁ କହିଲେ କେମିତି ଜାଣିବା ସାଧୁ କେମିତି ନା ତାଙ୍କ ଜନ୍ମ ହେଉଛି ମାନେ ଭଗବାନ କଥା ଆସିବ। ପରୀକ୍ଷିତ ମହାରାଜ ଜନ୍ମ ପୂର୍ବରୁ ଯେତେବେଳେ ମାଆଙ୍କ ଗର୍ଭରେ ଥିଲେ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, ତେଣୁ ଜନ୍ମ ବୃତ୍ତାନ୍ତ ଆସିଲା ବେଳକୁ ଭଗବାନ କଥା, ବିଷ୍ଣୁର ଆହତ ହେଇଗଲେ ସେ ଭଗବାନ କଥା ଆସିଲା। ଆଉ ଯାହା ସବୁ କର୍ମ କଲେ ସେଥିରେ ମଧ୍ୟ ସେଇ ଭଗବାନ କଥା ସବୁ ରହିଛି, ଭଗବାନଙ୍କର ପୂଜା ବିଧି ସବୁ ବ୍ୟବସ୍ଥା ସେ କରିଛନ୍ତି। ଏବଂ ମୃତ୍ୟୁ ସମୟରେ ଯେତେବେଳେ ଆସିଗଲା ତାଙ୍କର ସେତେବେଳେ ମଧ୍ୟ ସୁଖଦେବ ଗୋସ୍ୱାମୀ ଏଇ ପରୀକ୍ଷିତ ମହାରାଜକୁ ଭାଗବତଙ୍କ କଥା କହିଛନ୍ତି, ଜନ୍ମ କର୍ମ ବିଳାପନ ସଂସ୍ଥାଞ୍ଚ ପାଣ୍ଡୁପୁତ୍ରାଣ, ପାଣ୍ଡୁପୁତ୍ରମାନଙ୍କ ମଧ୍ୟ ସେଇ ଅବସ୍ଥା ସେଇ କଥା, ବକ୍ଷେ କୃଷ୍ଣ କଥୋଦୟ। ତାଙ୍କ ବିଷୟରେ ଯଦି କଥା କହିବା ମାନେ ଭଗବାନ କଥା, ଯେମିତି ସକାଳ ହେଲେ ସୂର୍ଯ୍ୟ ଉଦୟ ହେଉଛନ୍ତି ସେଇଭଳି ଭାବରେ ସାଧୁ କହିଲେ, ସାଧୁଙ୍କ କଥା କହିଲା ମାନେ ଭଗବାନ ଉଦୟ ହେବେ, କୃଷ୍ଣ କଥୋଦୟ, କୃଷ୍ଣ କଥା ଆସିବ। ତେଣୁ ସମସ୍ତେ ଚ୍ୟୁତ, ତେଣୁ ଏଇ ଚ୍ୟୁତ ବ୍ୟକ୍ତିମାନଙ୍କୁ କେମିତି ଅଚ୍ୟୁତ ସ୍ତରକୁ ନେବେ, ଅଚ୍ୟୁତ ଗତି କରାଯିବ, ସେଇଥିପାଇଁ ଅଚ୍ୟୁତଙ୍କର କାର୍ଯ୍ୟ ହେଉଛି ସେଇଟା, ଏବଂ ଅଚ୍ୟୁତ ଗତିରେ ଯେଉଁମାନେ ଆସୁଛନ୍ତି ତାଙ୍କର କାର୍ଯ୍ୟ ହେଉଛି ସେଇଟା, ସେ ସମସ୍ତଙ୍କୁ ଅଚ୍ୟୁତ ଗତିରେ କରାଇବେ। ଆମେ ଭଗବାନ ଭୁଲି ଯାଇଥିବାରୁ ଆମର ଚ୍ୟୁତ ହେଇଯାଇଛି, ପତନ ହେଇଯାଇଛି। ଆଜି ବତ୍ସାସୁର ଭଗବାନ ଭୁଲି ଯାଇଛି, ଅସୁର ହେଇକି ରହିଛି, ତେଣୁ ଭଗବାନ ଅଚ୍ୟୁତ, ତାଙ୍କୁ ଯଦିଓ ଚ୍ୟୁତ କରାଇଲେ, ତାଙ୍କ ଜୀବନ ଶରୀର ଚ୍ୟୁତ କରାଇଲେ, କିନ୍ତୁ ତାଙ୍କୁ ସେଇ ଅଚ୍ୟୁତ ଗତି ପ୍ରଦାନ କରିଛନ୍ତି ଭଗବାନ, ଅତାରି ଗତିଦାୟକ। ତେଣୁ ସହଲାଙ୍ଗୁଳମ ଅଚ୍ୟୁତ କ'ଣ କଲେ, ତାପରେ ନା ଭ୍ରାମୟିତ୍ୱା କପିଥାଗ୍ରେ, ଏତେ ଜୋରରେ ବୁଲେଇଲେ, ଟେକିକିରି ବୁଲେଇ ଦେଲେ ଉପରକୁ, ଟେକିକିରି ଗୋଟେ ହାତରେ ବୁଲେଇଲେ, ଏଭଳି ବୁଲେଇଲେ ଯେ ପ୍ରାୟଣ ଗତ ଜୀବିତମ, ବୁଲେଇକିରି ଫିଙ୍ଗିଦେଲେ, ଗୋଟେ କପିତ ବୃକ୍ଷକୁ ଫିଙ୍ଗିଦେଲେ, ସେଇ ବୁଲେଇଲା ଭିତରେ ତାର ଜୀବ ଚାଲିଗଲା, ଜୀବନ ଗତି ଜୀବିତମ। ଭଗବାନ ତାଙ୍କ ସମୟ ହେଇଗଲାଣି, ଆମେ ଭାଗ କଥା କହିବାକୁ କମ୍ ସମୟ ମିଳୁଛି। ଭାଗବତ କଥା ଅନ୍ତତଃ ପକ୍ଷେ ଘଣ୍ଟାଟେ କହିବା କଥା, ପ୍ରଭୁପାଦ ମହାପ୍ରଭୁ ବ୍ୟବସ୍ଥା କରିଛନ୍ତି କିନ୍ତୁ ଆମେ କରିପାରୁନେ। ଯାହା ହଉ, ଭଗବାନ ମୃତ ବ୍ୟକ୍ତିକୁ ଜୀବିତ କରିପାରନ୍ତି, ଜୀବିତ ବ୍ୟକ୍ତି ମଧ୍ୟ ମୃତ କରିପାରନ୍ତି। ଉଦାହରଣ, ହିରଣ୍ୟକଶିପୁ, ହିରଣ୍ୟକଶିପୁ ବର ପାଇଥିଲା, ସେ ମରିବ ନାହିଁ, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଅସ୍ତ୍ରରେ ମରିବ ନାହିଁ, ଶସ୍ତ୍ରରେ ମରିବ ନାହିଁ, ଭୂମିରେ ମରିବ ନାହିଁ, ଜଳରେ ମରିବ ନାହିଁ, କେଉଁଥିରେ ମରିବ ନାହିଁ, ମନୁଷ୍ୟ ଦ୍ୱାରା ମରିବ ନାହିଁ, ପଶୁ ଦ୍ୱାରା ମରିବ ନାହିଁ, ସବୁ ଜୀବିତ ବସ୍ତୁ ଦ୍ୱାରା ମରିବ ନାହିଁ, ମୃତ ବସ୍ତୁ ଦ୍ୱାରା ମରିବ ନାହିଁ, ସବୁ ପ୍ରକାର ବର ମାଗିଦେଇଥିଲେ। ସପ୍ତମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ହିରଣ୍ୟକଶିପୁ ଏଇଭଳି ଭାବରେ ବର ପ୍ରାପ୍ତ ହୋଇଥିଲେ। କିନ୍ତୁ ଯଦିଓ ସେ ଅମର ବର ପ୍ରାପ୍ତ ହୋଇଥିଲା, କିନ୍ତୁ ଭଗବାନ ତାଙ୍କୁ ମୃତ୍ୟୁ ପ୍ରଦାନ କରିଦେଲେ, ଗୋଟିଏ ମୁହୂର୍ତ୍ତରେ ମୃତ୍ୟୁ ପ୍ରଦାନ କରିଦେଲେ। ଶିଳା ଟଙ୍କନ ଖାଳେ ତାଙ୍କ ନଖ ଦ୍ୱାରା ବ୍ରହ୍ମାଙ୍କର ସତ୍ୟଂ ବିଧାତମ ନିଜଭୃତ୍ୟ ଭାଷତମ, ବ୍ରହ୍ମାଙ୍କର ସବୁ କଥାକୁ ସତ୍ୟରେ ପରିଣତ କରି ହିରଣ୍ୟକଶିପୁ ମୃତ୍ୟୁ ଦେଇଛନ୍ତି, ପ୍ରଦାନ କରିଛନ୍ତି। ପୁଣି ଯେତେବେଳେ ମହାପ୍ରଭୁ ଲୀଳା କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନ ଯେତେବେଳେ ମହାପ୍ରଭୁ ଶିବ ସଙ୍ଗମରେ ରାତିରେ କୀର୍ତ୍ତନ କରୁଥିଲେ, କବାଟ ଦେଇକି କୀର୍ତ୍ତନ ହେଉଥିଲା, କୀର୍ତ୍ତନର ଆରମ୍ଭ ହୋଇଥିଲା, ସେହି ସମୟରେ ଯେତେବେଳେ ଶିବାସଙ୍କର ପୁତ୍ର ମୃତ୍ୟୁବରଣ କଲେ, ସେହି ସମୟରେ ତାଙ୍କର ପତ୍ନୀ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ମାଳିନୀ ଦେବୀ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ଶିବାସ ଯେତେବେଳେ ଜାଣିଲେ ତାଙ୍କର ପୁତ୍ର ମୃତ୍ୟୁବରଣ ହୋଇଯାଇଛି, ସେତେବେଳେ ସେ ବିଚଳିତ ହୋଇଗଲେ, ନା ତାଙ୍କର ବିଚଳିତ, ସେ ବରଂ କାହିଁକି ତାଙ୍କର ପତ୍ନୀ କ୍ରନ୍ଦନ କରୁଛନ୍ତି, ସେଥିପାଇଁ ତାଙ୍କୁ ତାଙ୍କ ବିରକ୍ତ ହେଉଛନ୍ତି। ସମସ୍ତ ଜାତ ସେ ଧ୍ରୁବ ମୃତ୍ୟୁ, ଜଣେ ଜନ୍ମ ହୋଇଛି ମାନେ ମୃତ୍ୟୁବରଣ କରିବ, କିନ୍ତୁ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ ସେ ଚିନ୍ତା କରିବା କଥା, କେମିତି ଆମେ ମୃତ୍ୟୁବରଣ କରିବା, କିଭଳି ଅଦୈବ ବିଶୁଦ୍ଧ ପାଇଁ ମାନସ ରାଜହଂସ, ବର୍ତ୍ତମାନ ମୁଁ ମୃତ୍ୟୁବରଣ କରିବା ପାଇଁ ଚାହୁଁଛି। ଭକ୍ତମାନେ ଚାହାନ୍ତି ଦୂର୍ଣ୍ଣମ ଯେତେ ଆମ ଭାଗବତମ ଭଗବଦ୍ଗୀତା କହୁଛନ୍ତି, ମୃତ୍ୟୁ ପାଇଁ ଆମେ ଫୁଲି ପ୍ରିପେୟାର୍ଡ଼ ରହିବା, କେଉଁ ମୁହୂର୍ତ୍ତରେ ମୃତ୍ୟୁ ଆସିବ ଆମେ ଜାଣିନେ, ଫୁଲି ପ୍ରିପେୟାର୍ଡ଼ ରହିବା। ତେଣୁ ଶ୍ରୀଧ କ'ଣ ଶିବାସ ଠାକୁର କହୁଛନ୍ତି, କହୁଛନ୍ତି ଆଠରୁ ଆଉ ଶ୍ରେଷ୍ଠ ମୃତ୍ୟୁ ଅଛି, ଭଗବାନ କଥା ଚାଲିଛି, ଭଗବାନ କଥା, ଭଗବାନ ସ୍ୱୟଂ ଉପସ୍ଥିତ, ଭଗବାନଙ୍କର ନାମ ଚାଲିଛି, ଏବଂ ସେହି ସମୟରେ ଇଏ ଶରୀର ତ୍ୟାଗ କଲେ, ଆଠରୁ ଆଉ ବଡ଼ ଆଉ ସମୟ କ'ଣ ଅଛି, ଶ୍ରେଷ୍ଠ ମୃତ ଆଉ କ'ଣ ଅଛି ଶରୀର ତ୍ୟାଗ କରିବା ପାଇଁ। ତେଣୁ ଏଇଭଳି ଭାବରେ କହି ତାଙ୍କର ପତ୍ନୀଙ୍କୁ ସାନ୍ତ୍ୱନା ଦେଇଛନ୍ତି। କିନ୍ତୁ ଯେତେବେଳେ ରାତି ପାଇଗଲା, ସକାଳ ହୋଇଗଲା, ମହାପ୍ରଭୁ ମହାପ୍ରଭୁ ସବୁ ଜାଣନ୍ତି ଅନ୍ତର୍ଯ୍ୟାମୀ, ସେ କହିଲେ କାଇଁ ଆଜି ମୁଁ ଦେଖୁଛି ଗୃହରେ ଶୋକ ରହିଛି, ଦୁଃଖ ରହିଛି, ଦୁଃଖର ଛାୟା ଖେଳୁଛି। ତେଣୁ ଶିବାସ କହୁଛନ୍ତି, ଠାକୁର କହୁଛନ୍ତି ଯେ ଆପଣ ଯେଉଁଠି ଅଛନ୍ତି, ଯେଉଁଠି ଭଗବାନ ନାମ ଅଛି, ସେଠି ଦୁଃଖ କେଉଁଠି ଆସିବ, ଆନନ୍ଦ ମୋଦି ବର୍ଣ୍ଣନ, ସେଠି ଆନନ୍ଦ ବଢ଼ି ଚାଲିବ ସବୁବେଳେ, ଆନନ୍ଦ ସଚ୍ଚିଦାନନ୍ଦ ଘନ ଭଗବାନ। କିନ୍ତୁ ଆଉ ଜଣେ ଭକ୍ତ କହିଲେ ଯେ ତାଙ୍କର ପୁତ୍ର ମୃତ୍ୟୁବରଣ କରିଯାଇଛନ୍ତି, ଏକଥା ଶୁଣି ମହାପ୍ରଭୁ କନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ଯାହା ହଉ, ଭଗବାନ ମହାପ୍ରଭୁ ତାଙ୍କୁ ପୁଣି ଜୀବନ ଦାନ କରିଛନ୍ତି, କହିଛନ୍ତି ପୁତ୍ର ତମେ କାହିଁକି ତମ ପିତାଙ୍କୁ ଛାଡ଼ି ଚାଲିଯାଉଛ, ତମେ ଆସ ପୁଣି ଜୀବନ ଧାରଣ କର। ତେଣୁ ସେ ମୃତ ପୁତ୍ରକୁ ସେ ବଞ୍ଚେଇ ଦେଇଛନ୍ତି। ତେଣୁ ଏତେ ବହୁତ କଥା ରହିଛି, କିନ୍ତୁ ଆମର କଥା ହେଉଛି ଭଗବାନ ଚାହିଁଲେ ଜଣର ଜୀବନ ନେଇପାରନ୍ତି, ପୁଣି ଜୀବନ ପ୍ରଦାନ କରିପାରନ୍ତି। ଭଗବାନ କହିଲେ ଭଗବତ ଗୀତାରେ ଜୀବନଂ ସର୍ବଭୂତେଷୁ, ସମସ୍ତ ଜୀବର ଯେଉଁ ଜୀବନ ସେ ଭଗବାନ, ଭଗବାନଙ୍କର ଆସେ ସେ ଜୀବନ। ତେଣୁ ଭଗବତ ଗୀତାରେ ଆରମ୍ଭରେ ସେ କଥା କହିଲେ ଭଗବାନ, ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନକୁ, ଅଶୁଚ୍ୟାନ ଅନୁଶୋଚସ୍ତଂ ପ୍ରଜ୍ଞା ବାଧାଂଶ ଭାଷା ଭାଷସେ ଗତାଶୁ ନଗତାଶୁ ସେ ନାମ ଶୋଚନ୍ତି ପଣ୍ଡିତା। ତମେ ଏଇ ଯେଉଁ ଜୀବନ ବିଷୟରେ ଚିନ୍ତା କରୁଛ, ବହୁତ ବଡ଼ ବିଦ୍ୱାନ ଭଳି କଥା କହୁଛ, କିନ୍ତୁ ପ୍ରକୃତରେ ବିଦ୍ୱାନ ବ୍ୟକ୍ତିମାନେ ଏ ବିଷୟରେ ଚିନ୍ତା କରନ୍ତି ନାହିଁ, ଶରୀର ବିଷୟରେ ବା ପ୍ରାଣ ବିଷୟରେ ଚିନ୍ତା କରନ୍ତି ନାହିଁ। ଅଶୁନ ଅଶୁନ କହିଲେ ପ୍ରାଣବାୟୁ, ଆମର ପାଞ୍ଚଟି ପ୍ରାଣବାୟୁ ରହିଛି, ଏ ପ୍ରାଣବାୟୁ ଥିବାରୁ ଆମେ ବଞ୍ଚିକି ରହିଛେ, ପ୍ରାଣବାୟୁ ଚାଲିଯିବ ଆମେ ମୃତ୍ୟୁବରଣ କରିବା। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ଶରୀର ବିଷୟରେ ଚିନ୍ତା କରନ୍ତି ନାହିଁ, ନା ତାହେଲେ ସେମାନେ କେଉଁ ବିଷୟରେ ଚିନ୍ତା କରନ୍ତି? ନା ଆତ୍ମା ବିଷୟରେ ଚିନ୍ତା କରନ୍ତି ସେମାନେ। ନୈନମ୍ ଚିନ୍ତନ୍ତି ଶସ୍ତ୍ରାଣି, ନୈନମ୍ ଦହତି ପାବଘ, ନ ଚୈନମ୍ କ୍ରେଦନ୍ତି ଆକୁ, ନ ସରସ୍ୱତୀ ମାରୁତ। ଆତ୍ମା ବିଷୟରେ ସେମାନେ ଚିନ୍ତା କରନ୍ତି, ଆଲୋଚନା କରନ୍ତି। ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତଶ୍ଚ ମାଂ ନିତ୍ୟମ ତୁଷନ୍ତି ଚ ରମନ୍ତି ଚ। ସେମାନେ ଭଗବାନ ବିଷୟରେ ଆଲୋଚନା କରି ଆନନ୍ଦିତ ହୁଅନ୍ତି। ତେଣୁ ଆଜି ଭଗବାନ ତାର ଯେଉଁ ପ୍ରାଣ ନେଇଯାଇଛନ୍ତି ଜୀବିତଂ ଅଚ୍ୟୁତ, ତାଙ୍କର ପ୍ରାଣକୁ ନେଇଯାଇଛନ୍ତି। ସ କପିଥେଇ କପିତ ବୃକ୍ଷ, ଗୋଟେ ଅଦ୍ଭୁତ ବୃକ୍ଷ, ବିଶେଷ ଭାବରେ ସେ କପିତ ଫଳକୁ ହାତୀ ଖାଏ, ହାତୀ ଯେତେବେଳେ ଖାଇକି ତାକୁ ବାହାର କରିଦିଏ ନିଷ୍କ୍ରାନ୍ତ ସମୟରେ, ସେ କପିତ ସେଇଭଳି ଭାବେ ରହିଥାଏ, କିନ୍ତୁ ତା ଭିତରେ କିଛି ନଥାଏ। କପିତ ବୃକ୍ଷ ଫଳ ଏଇଭଳି ଭାବରେ ଗୋଟେ ରହିଛି ଫଳ, ଭଗବାନଙ୍କର ଅଦ୍ଭୁତ ସୃଷ୍ଟି ରହିଛି। ଯେତେବେଳେ ଧ୍ରୁବ ମହାରାଜ ଯାଇଥିଲେ, ପାଞ୍ଚ ବର୍ଷର ବାଳକ ଯାଇଥିଲେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ସେ ପ୍ରଥମେ ଯେଉଁ ରହିଥିଲେ ଛଅ ମାସରେ ଭଗବାନ ପ୍ରାପ୍ତ ହୋଇଗଲେ। ପ୍ରଥମ ମାସଟି କ'ଣ କଲେ, ତିନି ଦିନରେ ଥରେ ଲେଖା ଖାଉଥିଲେ କପିତ ବୃକ୍ଷ, କପିତ ଫଳ ଖାଇକି ରହୁଥିଲେ ଭଗବାନ ଧ୍ରୁବ, କପିତ ଫଳ ତିନି ଦିନରେ ଥରେ ଲେଖା ଖାଉଥିଲେ। ଦ୍ୱିତୀୟ ମାସରେ ଛଅ ଦିନରେ ଆଉ କିଛି ଫଳ ଖାଇବେ ନାହିଁ, ଖାଲି ତୃଣ ଇତ୍ୟାଦି ଘାସ ଇତ୍ୟାଦି ଖାଇ ରହିଲେ। ତୃତୀୟ ମାସରେ ନଅ ଦିନରେ ଥରେ ଲେଖା ଜଳ ପାନ କରି ରହିଗଲେ, ଏବଂ ଚତୁର୍ଥ ମାସରେ ବାର ଦିନରେ ଥରେ ଲେଖା କେବଳ ବାୟୁ ଭକ୍ଷଣ କରି ରହିଲେ, ବାୟୁକୁ ନେଇକି ରହିଲେ। ତେଣୁ ସମସ୍ତଙ୍କ ଶ୍ୱାସ ରୁଦ୍ଧ ହୋଇଗଲା। ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଧ୍ରୁବ ମହାରାଜ ତପସ୍ୟା କରୁଥିଲା ବେଳେ ସମସ୍ତଙ୍କର ଶ୍ୱାସ ରୁଦ୍ଧ ହୋଇଯାଇଥିଲା, ସମଗ୍ର ବିଶ୍ୱର ଶ୍ୱାସ ରୁଦ୍ଧ ହୋଇଯାଇଥିଲା, କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ଏ ଶ୍ୱାସ ରୁଦ୍ଧ ହୋଇଯାଇଥିଲା ସମସ୍ତଙ୍କର, ସମସ୍ତଙ୍କୁ ଜୀବନ ପ୍ରଦାନ କଲେ ମହାମନ୍ତ୍ର ମାଧ୍ୟମରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ସମସ୍ତଙ୍କୁ ଜୀବନ ପ୍ରଦାନ କରିଦେଲେ ପ୍ରଭୁପାଦ ମହାରାଜ। ତେଣୁ ଏଇଭଳି ଭାବରେ ସ କପିତେଇ ମହାକାୟ ବିରାଟ ସ୍ୱରୂପ ସେ ଧାରଣ କଲା, କପିତ ବୃକ୍ଷକୁ ଏଭଳି ମାରିଲେ, କପିତ ଅଗ୍ରରେ ବୃକ୍ଷର ଅଗ୍ରକୁ ଏଭଳି ଭାବରେ ମାରିଲେ, ସେ ଗୋଟେ ପଥର ଭଳି ମାରିଦେଲେ। ତେଣୁ ପତ୍ୟମାନେଇ ପପାତଃ, ଯେତେ ସବୁ କପିତ ଥିଲା ସବୁ ପଡ଼ିଗଲା, ଏବଂ ଭଗବାନ ଏବଂ ତାଙ୍କ ସାଙ୍ଗ ବାଳକମାନେ ସେ କପିତ ଫଳକୁ ଆସ୍ୱାଦନ କରୁଛନ୍ତି। ତେଣୁ ଏଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି, କପିତ ଫଳ ଆସ୍ୱାଦନ କରୁଛନ୍ତି। ଆମର ସମୟ ହୋଇଯାଇଛି, ଆମର କଥା ବିଶ୍ରାମ ଦେବା ପୂର୍ବରୁ ଆମର ଆମର ପ୍ରଭୁ କାଶୀପ୍ରଭୁ ଥିଲା ନା କରଣ କରୁଣା କରଣଧର ପ୍ରଭୁ ଏବଂ ତାଙ୍କର ପତ୍ନୀ, ତାଙ୍କର ପିଲାମାନଙ୍କ ସହିତ ଆମେ ତାଙ୍କୁ ସ୍ୱାଗତ କରୁଛୁ ଆମର କେନ୍ଦ୍ରକୁ। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି, ନହେଲେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗର୍ଭାତ୍ମଜ କି, ଦାୟୀ ଗୋର ପ୍ରମାନନ୍ଦେ, ଜୟ ପ୍ରଭୁ। ଅଦ୍ୱୈତ ଠିକ୍ ଅଛି, ଆପଣ ତ କହିଥିଲେ ସେଦିନ। Yeah.